ମୁଁ ମଞ୍ଜୁଲତା ମହତା କହୁଛି। ତାରିଣୀ 57 ୱାର୍ଡ ତାରିଣୀ ଗୋଷ୍ଠୀ। ଆଉ ଆମର ଏଠି ପାଣି ଅସୁବିଧା ହଉଛି, ସକାଳବେଳା ପାଣି ଆସୁନି, ପୂରବେଳା ଗୋଟେ ଥର ଆସୁଛି, ଡେରିକି ଆସୁଛି। ପାଣିର ନିର୍ଦ୍ଦିଷ୍ଟ ଟାଇମ ନାହିଁ, ନିର୍ଦ୍ଦିଷ୍ଟ ଟାଇମ ଯଦି ଆପଣ ଟିକେ କରନ୍ତେ ଭଲ ହୁଅନ୍ତା। ଦିଓଳା ପାଣି ଦେଲେ ଆଉ ଟିକେ ଭଲ ହୁଅନ୍ତା। ରାସ୍ତାରେ ଅଳିଆ ଆବର୍ଜନା ସବୁ ଅଳେଇ ଦେଇକି ଯାଉଛନ୍ତି, ଠେଲା ଗାଡି ଗୋଟେ ଦେଲେ ଭଲ ହୁଅନ୍ତା। ଆଉ ଧୂଆଁ ଗାଡି ମଶା ମାଛି ପାଇଁ ଧୂଆଁ ଗାଡି ଗୋଟେ ଆସିଲେ ଭଲ ହୁଅନ୍ତା। ପ୍ରତି 15 ଦିନରେ ଥରେ ମଶା ଗାଡି ଗୋଟେ ଆସନ୍ତା ବେଲେ ଚିର ଉପକୃତ ସମସ୍ତେ ହୁଅନ୍ତି।